ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଭାରତ ବିଶ୍ୱର ସର୍ବବୃହତ ଚାଉଳ ଉତ୍ପାଦନକାରୀ ଦେଶ ହୋଇଛି କହିଲେ କୃଷିମନ୍ତ୍ରୀ. ଭାରତୀୟ ତଟରକ୍ଷୀ ବାହିନୀରେ ଆଜି ଆନୁଷ୍ଠାନିକ ଭାବେ ସାମିଲ ହେବ ଜାହାଜ ସମୁଦ୍ର ପ୍ରତାପ. ଫ୍ରାନ୍ସ ଓ ଲକ୍ସମବର୍ଗକୁ ଗତକାଲିଠାରୁ ଗସ୍ତରେ ଯାଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ଆଜିଠାରୁ ଆରମ୍ଭ ହେଉଛି ଦ୍ୱିତୀୟ ଖେଲୋ ଇଣ୍ଡିଆ ବେଳାଭୂମି କ୍ରୀଡ଼ା ପ୍ରତିଯୋଗିତା. ଭାରତ ବିଶ୍ୱର ସର୍ବବୃହତ ଚାଉଳ ଉତ୍ପାଦନକାରୀ ଦେଶ ପାଲଟିଛି ବୋଲି କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି. ନୂଆଦିଲ୍ଲୀରେ ଗତକାଲି ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ଚୌହାନ କହିଛନ୍ତି, ଏ କ୍ଷେତ୍ରରେ ଭାରତ ଚୀନ୍ଠାରୁ ଆଗୁଆ ରହିଛି. ଭାରତର ଚାଉଳ ଉତ୍ପାଦନ 150.18 ନିୟୁତ ଟନ୍ରେ ପହଞ୍ଚିଥିବା ବେଳେ ଚୀନ୍ର 145.28 ନିୟୁତ ଟନ୍ରେ ରହିଛି. ବିଦେଶୀ ବଜାରକୁ ମଧ୍ୟ ଭାରତ ଚାଉଳ ଯୋଗାଣ କରୁଛି ବୋଲି ଶ୍ରୀ ଚୌହାନ କହିଛନ୍ତି.
चावल के उत्पादन में भारत ने चीन को पीछे छोड़ दिया, हम नंबर वन बन गए. इस साल हमारा उत्पादन 150.18 मिलियन टन और चीन का 145.28 मिलियन टन. ये चीन को पीछे छोड़ना एक असाधारण उपलब्धि है. हमारी खाद्य सुरक्षा सुनिश्चित करके हमने अन्न के भंडार भर दिए हैं. हम अब मांगने वाले नहीं, दुनिया को चावल देने वाले देश.
ସେ କହିଛନ୍ତି, ଅଧିକ ଅମଳକ୍ଷମ ବିହନ ବିକାଶରେ ଭାରତ ବଡ଼ ସଫଳତା ହାସଲ କରିଛି. ନୂତନ କିସମଗୁଡ଼ିକ ଚାଷୀଙ୍କ ପାଖରେ ଶୀଘ୍ର ପହଞ୍ଚାଇବାକୁ ଶ୍ରୀ ଚୌହାନ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି. 184 ଉନ୍ନତ କିସମ ବିହନ ଉପରେ ଆଲୋକପାତ କରି ଶ୍ରୀ ଚୌହାନ କହିଛନ୍ତି, ଅଧିକ ଅମଳ ଏବଂ ଉନ୍ନତ ଗୁଣବତ୍ତା ସମ୍ପନ୍ନ ଉତ୍ପାଦ ହାସଲ କରିବା ଦିଗରେ ଏହା ସହାୟକ ହେବ. ଦେଶକୁ ସ୍ୱାବଲମ୍ବୀ କରିବା ପାଇଁ ଡାଲି ଏବଂ ତୈଳବୀଜ ଉତ୍ପାଦନ ବୃଦ୍ଧି ଉପରେ ଧ୍ୟାନ ଦେବାକୁ ଶ୍ରୀ ଚୌହାନ ପରାମର୍ଶ ଦେଇଛନ୍ତି. ଅଧିକ ଅମଳ କ୍ଷମ ଏବଂ ଜଳବାୟୁ ପ୍ରତିରୋଧୀ ବିହନର ବିକାଶ ଦ୍ୱାରା ଦେଶ କୃଷି ବିପ୍ଳବର ଏକ ନୂତନ ଯୁଗରେ ପଦାର୍ପଣ କରିଛି ବୋଲି ଶ୍ରୀ ଚୌହାନ କହିଛନ୍ତି. ଏହି ଅବସରରେ ଭାରତୀୟ କୃଷି ଗବେଷଣା ପରିଷଦ ଦ୍ୱାରା ବିକଶିତ ଉନ୍ନତ କିସମ ବିହନଗୁଡ଼ିକର ଉନ୍ମୋଚନ ସେ କରିଛନ୍ତି. ଭାରତୀୟ ତଟରକ୍ଷୀ ବାହିନୀରେ ଜାହାଜ ସମୁଦ୍ର ପ୍ରତାପକୁ ଆଜି ଆନୁଷ୍ଠାନିକ ଭାବେ ସାମିଲ କରାଯିବ. ଗୋଆଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଦୂଷଣ ନିୟନ୍ତ୍ରଣ ଜନିତ ଏହି ପ୍ରଥମ ଜାହାଜର ଶୁଭାରମ୍ଭ କରିବେ. 114.5 ମିଟର ଲମ୍ବ ଏହି ଜାହାଜରେ 60%ରୁ ଅଧିକ ସ୍ୱଦେଶୀ ଯନ୍ତ୍ରପାତି ରହିଛି. ସାମୁଦ୍ରିକ ପ୍ରଦୂଷଣ ନିୟନ୍ତ୍ରଣ ନିୟମାବଳୀ, ଏ ସଂକ୍ରାନ୍ତ ଆଇନର କାର୍ଯ୍ୟାନ୍ୱୟନ, ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ଏବଂ ଦେଶର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରକୁ ସୁରକ୍ଷା ପ୍ରଦାନ କରିବାରେ ଏହି ଜାହାଜ ସମୁଦ୍ର ପ୍ରତାପ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଇଛି. ଗୋଆ ସିପ୍ୟାର୍ଡ ଲିମିଟେଡ୍ଠାରେ ଗତ ମାସରେ ତଟରକ୍ଷୀ ବାହିନୀକୁ ଏହି ଜାହାଜକୁ ଆନୁଷ୍ଠାନିକ ଭାବେ ହସ୍ତାନ୍ତର କରାଯାଇଛି. ସମୁଦ୍ର ପ୍ରତାପର ଯୋଗଦାନ ସହିତ ଦେଶର ତଟରକ୍ଷା କ୍ଷେତ୍ର ଅଧିକ ସୁଦୃଢ଼ ହେବା ସହିତ ସାମୁଦ୍ରିକ ସୁରକ୍ଷା, ପରିବେଶ ସୁରକ୍ଷା ଏବଂ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ ପ୍ରତି ଭାରତର ପ୍ରତିବଦ୍ଧତାକୁ ଏହା ଅଧିକ ମଜବୁତ କରିବ. ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଦୁଇଦିନିଆ ଗସ୍ତରେ ଗତକାଲି ଗୋଆରେ ପହଞ୍ଚିଛନ୍ତି. ଦେଶର ଶକ୍ତି କ୍ଷେତ୍ରର ବିକାଶ ଯାତ୍ରାରେ ଗତବର୍ଷ ଏକ ନିର୍ଣ୍ଣାୟକ ବର୍ଷ ଭାବେ ପରିଗଣିତ ହୋଇଛି. ସ୍ୱତନ୍ତ୍ର ସିରିଜ୍ ସଂସ୍କାର ବର୍ଷରେ ଗତ 2025 ଶକ୍ତି କ୍ଷେତ୍ରରେ ଘଟିଥିବା ଉନ୍ନତି ସମ୍ପର୍କରେ ଆସନ୍ତୁ ଜାଣିବା.
ବିଦ୍ୟୁତ୍ ଶକ୍ତି, ପରମାଣୁ ଶକ୍ତି, ସ୍ୱଚ୍ଛ ପରିବର୍ତ୍ତନ ଏବଂ ବିଭିନ୍ନ କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି. ସଂସଦରେ ଶାନ୍ତି ବିଲ୍ ପାରିତ ହେବା ସହ ବେସାମରିକ ପରମାଣୁ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକର ସମାଧାନ କ୍ଷେତ୍ରରେ ପଥ ଉନ୍ମୁକ୍ତ ହୋଇଛି. ସୁରକ୍ଷା ଏବଂ ଦାୟିତ୍ୱବୋଧତାକୁ ସୁଦୃଢ଼ କରିବା ସହିତ ବ୍ୟକ୍ତିଗତ ସ୍ତରରେ ଅଂଶଗ୍ରହଣ ଦ୍ୱାରା ଏହି ସଂସ୍କାର ଦ୍ୱାରା ଉନ୍ମୁକ୍ତ ହୋଇଛି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, 2047 ସୁଦ୍ଧା ପରମାଣୁ ଶକ୍ତି କ୍ଷମତାକୁ 10 ଗୁଣରୁ ଅଧିକ ବୃଦ୍ଧି କରିବା ସହିତ ଦେଶ ଆଗକୁ ବଢ଼ୁଛି. ଜାତୀୟ ବିରଳ ଖଣିଜ ମିଶନ ମାଧ୍ୟମରେ ଖଣିକ୍ଷେତ୍ରଗୁଡ଼ିକରେ ରହିଥିବା ଆହ୍ୱାନଗୁଡ଼ିକର ଚିହ୍ନଟ ସହ ତାହାର ସମାଧାନ ପଥ ଉନ୍ମୁକ୍ତ ହୋଇଥିଲା. ଦେଶର ଶକ୍ତି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ବିଦ୍ୟୁତ୍ ସଂଶୋଧନ ବିଲ୍ 2025 ମାଧ୍ୟମରେ ବିଦ୍ୟୁତ୍ ବଣ୍ଟନ, ଯୋଗାଯୋଗର ଆଧୁନିକୀକରଣ ଏବଂ ଆର୍ଥିକ ଶୃଙ୍ଖଳାକୁ ପ୍ରାଥମିକତା ପ୍ରଦାନ କରାଯାଇଛି. ଗତ 2025 ନବୀକରଣୀୟ ଶକ୍ତି କ୍ଷେତ୍ରରେ ଭାରତ ବିଶ୍ୱସ୍ତରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି. ଗତବର୍ଷ ମଧ୍ୟଭାଗ ସୁଦ୍ଧା ନବୀକରଣୀୟ ଶକ୍ତି କ୍ଷମତାରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ପହଞ୍ଚିଥିବା ବେଳେ ସୌରଶକ୍ତି କ୍ଷେତ୍ରରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଥିଲା. ପିଏମ୍ ସୂର୍ଯ୍ୟଘର ଏବଂ ପିଏମ୍ କୁସୁମ ଯୋଜନା ମାଧ୍ୟମରେ ସ୍ୱଚ୍ଛ ଶକ୍ତି କ୍ଷେତ୍ର ଅଧିକ ବ୍ୟାପକ ହୋଇଛି. ଅଣଜୀବାଶ୍ମ ଇନ୍ଧନ ଉତ୍ସଗୁଡ଼ିକ ଦେଶରେ ବର୍ତ୍ତମାନ ସ୍ଥାପିତ ଶକ୍ତି କ୍ଷମତାର 84% ହୋଇଛି. 2030 ସୁଦ୍ଧା ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟ ଇତିମଧ୍ୟରେ ହାସଲ ହୋଇସାରିଛି. ଦେଶର ଶକ୍ତି ସୁରକ୍ଷା ଏବଂ ବିଶ୍ୱ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଗତବର୍ଷ ଗ୍ରହଣ କରାଯାଇଥିବା ପଦକ୍ଷେପ ମାଧ୍ୟମରେ ଭାରତ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ନୀନା ସାହୁ।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗତକାଲିଠାରୁ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଫ୍ରାନ୍ସ ଏବଂ ଲକ୍ଜମବର୍ଗ ଗସ୍ତରେ ଯାଇଛନ୍ତି। ପ୍ୟାରିସ୍ଠାରେ ଶ୍ରୀ ଜୟଶଙ୍କର ଫ୍ରାନ୍ସ ପ୍ରତିପକ୍ଷ ଜିନ୍ ନୋଏଲ୍ ବାରୋଟ୍ ଏବଂ ଅନ୍ୟ ନେତାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଉଭୟ ପକ୍ଷ ଭାରତ ଫ୍ରାନ୍ସ ରଣନୈତିକ ଭାଗିଦାରିତା ଅଧୀନରେ ହେଉଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଏବଂ ଏହାର ବିଶ୍ୱସ୍ତରୀୟ ଗୁରୁତ୍ୱ ପ୍ରସଙ୍ଗରେ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି 31ତମ ଫ୍ରାନ୍ସ ରାଷ୍ଟ୍ରଦୂତ ସମ୍ମିଳନୀରେ ଡକ୍ଟର ଜୟଶଙ୍କର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ବୋଧନ ଦେବେ। ଏହାପରେ ସେ ଲକ୍ଜମବର୍ଗ ଯାଇ ସେଠାରେ ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ବ୍ୟାପାର ମନ୍ତ୍ରୀ ଜାଭିୟର୍ ବେଟେଲ୍ ଏବଂ ଅନ୍ୟାନ୍ୟ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିବେ। ଲକ୍ଜମବର୍ଗଠାରେ ସେ ପ୍ରବାସୀ ଭାରତୀୟଙ୍କ ସହ ମଧ୍ୟ ଭାବ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଦେଶର ପାରମ୍ପରିକ ଔଷଧ ପ୍ରଣାଳୀ ଆୟୁଷ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ମାଧ୍ୟମରେ ଅନ୍ତର୍ଜାତୀୟ ସ୍ତରରେ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଲାଭ କରିଛି। ବାଣିଜ୍ୟ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଓମାନ ଏବଂ ନ୍ୟୁଜିଲାଣ୍ଡ ସହିତ ହୋଇଥିବା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମାରେ ଦେଶର ଆୟୁଷ କ୍ଷେତ୍ର ସ୍ଥାନିତ ହୋଇଛି। ଗତମାସରେ ଚୂଡ଼ାନ୍ତ ହୋଇଥିବା ଏହି ଦୁଇଟିଯାକ ଚୁକ୍ତିନାମାରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା ଏବଂ ପାରମ୍ପରିକ ଔଷଧ କ୍ଷେତ୍ର ସାମିଲ ହୋଇଛି। ଦେଶର ଆୟୁଷ ଏବଂ ଔଷଧୀୟ ଉତ୍ପାଦ ସାମଗ୍ରୀର ରପ୍ତାନୀ 6.11% ଅଭିବୃଦ୍ଧି ହାସଲ କରିଛି। ଗତ ଆର୍ଥିକ ବର୍ଷରେ ଏହି କ୍ଷେତ୍ରର ରପ୍ତାନୀ 688.89 ନିୟୁତ ଆମେରିକୀୟ ଡଲାରରେ ପହଞ୍ଚିଛି। ସ୍ୱଚ୍ଛ ପ୍ରଶାସନ ଏବଂ ସମୟୋଚିତ କାର୍ଯ୍ୟାନ୍ୱୟନ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରମୁଖ ପଦକ୍ଷେପ ପ୍ରଗତିର 50ତମ ବୈଠକ ସଫଳତାର ସହ ଶେଷ ହୋଇଛି। 2015ରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହା ଶୁଭାରମ୍ଭ ହେବା ପରଠାରୁ ଦେଶର ପ୍ରମୁଖ ଭିଭିଭୂମି ପ୍ରକଳ୍ପ ଜନସାଧାରଣଙ୍କ ଅଭିଯୋଗର ସମାଧାନ ମାଧ୍ୟମରେ ସ୍ୱଚ୍ଛ ଶାସନକୁ ପରିବର୍ତ୍ତିତ ହୋଇଛି। କେନ୍ଦ୍ର ରାଜ୍ୟ ଏବଂ ମନ୍ତ୍ରଣାଳୟଗୁଡ଼ିକୁ ଡିଜିଟାଲ୍ ଇଣ୍ଟରଫେସ୍ରେ ସମନ୍ୱୟ କରାଯିବା ସମବାୟ ସଂଘୀୟତାକୁ ପ୍ରତିପାଦନ କରୁଛି। ଗତ ଦଶନ୍ଧି ଧରି ପ୍ରଗତି ପଦକ୍ଷେପ ନିଷ୍ପତ୍ତି ଗ୍ରହଣକୁ ତ୍ୱରାନ୍ୱିତ କରିବା ସହିତ ଆହ୍ୱାନଗୁଡ଼ିକର ସମାଧାନ ଏବଂ ଉତ୍ତରଦାୟିତ୍ୱରେ ଏକ ଦୃଢ଼ ସଂସ୍କୃତି ପ୍ରତିଷ୍ଠା କରିଛି। ଏହି ସିରିଜ୍ରେ ଆସନ୍ତୁ ଜାଣିବା ଉତ୍ତରପ୍ରଦେଶର ରୋଜା ସୀତାପୁର କ୍ୟାଣ୍ଟନମେଣ୍ଟ ବୁରହୱାଲ ରେଳ ଦୋହରୀକରଣ ପ୍ରକଳ୍ପ ସମ୍ପର୍କରେ।
180 କିଲୋମିଟର ଦୀର୍ଘ ଉତ୍ତରପ୍ରଦେଶର ରୋଜା ସୀତାପୁର କ୍ୟାଣ୍ଟନମେଣ୍ଟ ବୁରହୱାଲ ରେଳ ଦୋହରୀକରଣ ପ୍ରକଳ୍ପ ପାଇଁ ଗତ 2015 ମାର୍ଚ୍ଚ 1ରୁ 2560 କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଥିଲା। ଉତ୍ତର ପୂର୍ବ ରେଳ ନେଟୱାର୍କର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ଏକକ ଲାଇନ୍ ପ୍ରତିବନ୍ଧକକୁ ଦୂର କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। 2017 ଜୁଲାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ପ୍ରଗତି ବ୍ୟବସ୍ଥା ମାଧ୍ୟମରେ ଏହି ପ୍ରକଳ୍ପର ସମୀକ୍ଷା କରାଯିବା ଅବସରରେ ରହିଥିବା ଆହ୍ୱାନଗୁଡ଼ିକର ସମାଧାନ ପଥ ଉନ୍ମୁକ୍ତ ହୋଇଥିଲା। ପ୍ରକଳ୍ପ ପାଇଁ ଉତ୍ତରପ୍ରଦେଶ ବନ ବିଭାଗର ପ୍ରଥମ ପର୍ଯ୍ୟାୟ ଜଙ୍ଗଲ ମଞ୍ଜୁରୀ ଏବଂ ସୀତାପୁର ଜିଲ୍ଲାରେ ବ୍ୟକ୍ତିଗତ ଜମି ଅଧିଗ୍ରହଣ ମୁଖ୍ୟ ଆହ୍ୱାନ ରହିଥିଲା। ରେଳ ମନ୍ତ୍ରଣାଳୟ, ପରିବେଶ, ଜଙ୍ଗଲ ଓ ଜଳବାୟୁ ମନ୍ତ୍ରଣାଳୟ ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ଜଙ୍ଗଲ ମଞ୍ଜୁରୀକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ରାଜ୍ୟ ସରକାରଙ୍କୁ ଜମି ଅଧିଗ୍ରହଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ମଧ୍ୟ କୁହାଯାଇଥିଲା। ପ୍ରଗତି ମାଧ୍ୟମରେ ଏଭଳି ପଦକ୍ଷେପ ଦ୍ୱାରା ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ହେବା ସହ 2024 ଫେବୃୟାରୀ 13 ତାରିଖରେ ଦୋହରୀକରଣ କାର୍ଯ୍ୟ ଶେଷ ହୋଇଥିଲା। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ମୁଁ ନୀନା ସାହୁ।
ଦ୍ୱିତୀୟ ଖେଲୋ ଇଣ୍ଡିଆ ବେଳାଭୂମି କ୍ରୀଡ଼ା ପ୍ରତିଯୋଗିତା ଆଜିଠାରୁ ଆରମ୍ଭ ହେଉଛି। କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଓ ନଗରହାବେଳି ଏବଂ ଡାମନ ଓ ଡିୟୁ ଦ୍ୱାରା ଏହି ପ୍ରତିଯୋଗିତା ଡିୟୁର ଘୋଗଲା ବେଳାଭୂମିରେ ଆୟୋଜିତ ହେଉଛି। 8ଟି ବିଭିନ୍ନ କ୍ରୀଡ଼ାବର୍ଗରେ 2100ରୁ ଅଧିକ ଖେଳାଳି ଏଥିରେ ଅଂଶଗ୍ରହଣ କରୁଛନ୍ତି। ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତା ଭାରତୀୟ କ୍ରୀଡ଼ା ପ୍ରାଧିକରଣ ଏବଂ ଜାତୀୟ କ୍ରୀଡ଼ା ସଂଘର ବୈଷୟିକ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେଉଛି। ଯୁବ ବ୍ୟାପାର କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ରୀଡ଼ା ସଂସ୍କୃତି ଦୃଷ୍ଟିକୋଣ ଆଧାରରେ ଖେଲୋ ଇଣ୍ଡିଆ ବେଳାଭୂମି କ୍ରୀଡ଼ା ପ୍ରତିଯୋଗିତା ଯୁବବର୍ଗଙ୍କୁ ସୁସ୍ଥ ଜୀବନଶୈଳୀ ଆପଣାଇବା ପାଇଁ ପ୍ରୋହାହନ ପ୍ରଦାନ କରୁଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଭାରତ ବିଶ୍ୱର ସର୍ବବୃହତ ଚାଉଳ ଉତ୍ପାଦନକାରୀ ଦେଶ ହୋଇଛି, କହିଲେ କୃଷିମନ୍ତ୍ରୀ। ଭାରତୀୟ ତଟରକ୍ଷୀ ବାହିନୀରେ ଆଜି ଆନୁଷ୍ଠାନିକ ଭାବେ ସାମିଲ ହେବ ଜାହାଜ ସମୁଦ୍ର ପ୍ରତାପ। ଫ୍ରାନ୍ସ ଏବଂ ଲକ୍ଜମବର୍ଗକୁ ଗତକାଲିଠାରୁ ଗସ୍ତରେ ଯାଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ଆଜିଠାରୁ ଆରମ୍ଭ ହେଉଛି ଦ୍ୱିତୀୟ ଖେଲୋ ଇଣ୍ଡିଆ ବେଳାଭୂମି କ୍ରୀଡ଼ା ପ୍ରତିଯୋଗିତା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।